ହ୍ୟାଲୋ, ମୁଁ ହୈମବତୀ ବେହେରା ବସ୍ ବିକାଶ ପଥର ସାଲେଇ ସାହି ୱାନର ଅଙ୍ଗନବାଡି ୱାର୍କର କହୁଛି। ମୋ ସେଣ୍ଟର ଅସୁବିଧା ହଉଛି, ମାନେ ସେଣ୍ଟର ଜାଗାଟା କମ, ମାନେ ପିଲାମାନେ ଖେଳାଖେଳି କରିପାରୁନାହାନ୍ତି। ମାନେ ମୁଁ କହୁଛି ଯଦି ଆମକୁ ସେମିତି ଗୋଟେ ଜାଗା ଦେଇକି ଯଦି ଘର କରିଦିଅନ୍ତେ ତାହେଲେ ପିଲାମାନେ ଖେଳାବୁଲା କରିବା ପାଇଁ ସ୍ପେସ୍ ପାଇପାରନ୍ତେ।